सुप्रसिद्ध औपन्यासिक कान्हुचरण महांतिक उपन्यास हा अन्नर पंचम अध्याय 1866 सालर मे मास 15 तारीख गाधुआ बेल गड़गला बैशाखी ततला बा दयानदी उपरु बालिकणा उड़ाई आनी गाँजाक बिछे देउछि नईकूल बड़ आंबतोटारे मांकड़गुड़ा खेखा होउछंती तले एका जगु हातरे छिटकिनी धरी सेमानंकु हुरुडेइबारे व्यस्त जेत्ते टेका मारले सेमाने जम्मा सुनु नाहंती बेले बेले ए गच्छरु से गच्छकु नै दांत देखाई ताकु गोड़ाई आसुछंती जगु छाड़िबार पिला नुहे एते सहजरे कि से हार मानी मुह फेराई चली जीव असंभव से दिगुण उत्साह कुहाट मारी सेमानंकु टेका फोपाड़िबार व्यस्त कण करिब एकुटिया शेषकु थकी जाई गोटाए गच्छकु आउजि ठिया हेला नईकूलरु गाँ भितरकु बाट पड़ी तोटा मझी दे तोटा पाखरु नईकूल अवश्य छाड़िकरि केतेगुड़ाए बाट मझीरे पुणी उच्च किया बाड़ तोटा भितरकु न आसिबा जाए आसिबा लोक देखा जाए नाही जगु ठिया होई गच्छ उपरकु चाही माकड़ उंडुछि ता कानरे कहार थिरी थिरी कथा बाजिला बौ बौ मोपाई दुख करिबु नाही ठाकुरे जेतेबेले जहा करुछंती सेथिरे मणिषर के चारा अछि जहा भाग्यर थिबो आलो मा मोरि पई तो तू दहगंजा हेउछु मु तोर बुझ मु जदि मरंती से कथा कहना बौ केड़े करुणस्वर से कहिला मु जदि मरंती तते तीनओळी रे तोराणी टोपाए देबा कहिले तांकर मनटा तटंता एपरी भोक उपासरे केते दिन चलिबा आमे तो किछि उपास एका रहुनु गाँवर अधे लोकंकर वर्तमान से अवस्था बाउरी साहिया तो कईमूल घासपत्र सिझेई किछि दिन खाई चलीगले एबे सेतकर भी अभाव हेलारु पिला छुआ घेनी कुआडे पळेलेनी आउ पाण साहियांक कथा शुणुछु सेमाने एका महा निश्चिंतरे अछंती गाँवें जेतेक जाक गाईगोर मरुछंती मड़काटी सबु सिझाई खाउछंती तो पालक पड़ी महा निश्चिंतरे अछंती कहू कहू माँ झियो दिहे कियाबाड़ कड़दे तोटा भितर को पसिले जगु अण आड़िया होई गच्छ ओहाड़ थिबारु ताकु उमा देखिपारला नहीं सेमाने टिके आगुकु चली जिबारु जगु गच्छ ओहाड़ धीरे धीरे बाटकु आसी तांको पछे पछे चलिला उद्देश्य सेमाने कौन कथा भाषा हेउछंती शुणिब उमा आगर चलिछि तार काखरे गोटाए बड़ माठिया सुनापरी उज्ज्वल मांसल बाहुलताटी माठिया को बेष्टन करि रहिछि सते कि कला मेघ देहरे बिजुलीर स्थिर सुनारेखा मुंड उपरे गोटाए जलपूर्ण माठिया लुगा कानीर अवशिष्ट अंशटी मोड़ी मड़ा करी मुंड उपर रखिछि चलला बेले माठियाटी खसी पड़िब नाही बोली चलला बेले पानी चहली मुंड उपर निगिड़ी पिठी बाटे गोड़ तळीपाकु बोहि आसुछि अधा घोरा पिठी उपरे दरफुटा मैला लुगाटी ओ जंघ जाए लंबी दोहल थिबा कळा केश पानी रे जुड़बुड़ होइगलाणी आरो हातटी रे से तार बौर हात धरी बाट कढ़ाऊ जगु किछि न कही खंडे दूर सेमानक पछे पछे चली आसला सते कि तार आखि दीटा उमार सुंदर देह मंथर गति लीलायत भंगी रे लाखी रही पलक पकाइबाकु तार इच्छा हेउ नाही बौ मो बेक कण हेइगलाणी टिके रह मु माठियाटी ओल्हाए कही उमा ठिया हला तार मुंडर भार लाघव करिबाकु जगु तरतर होई आगकु जाई कहिला रह रह मु धरुछि जगु को देखी उमा हठात चमकी पड़िला जगु भाई आसी आगरे अथच से टिके भल भाबरे तार देह हाथ घोड़ाई पारला नाही मुंड उपर लुगाटा खसी जाइछि पिठीटा फुंगुला छोट लुगाटा पिंधि आंठू लुचु नाही चलला बेले बाळगुड़ाक मुकुला तहिरे पुणी ओदा लुगाटा चिपुड़ा होइ नथिबारु देहरे लाखी जाइछि छी किंतु उपाय कौन तार हाथ दुईटी बंद जे ଲାଜରେ ତାର ମୁହଁ ରଙ୍ଗା ପଡ଼ିଗଲା। ସେ ଆଖି ତଳକୁ କଲା। ଜଗୁ ତାର ଉତ୍ତରକୁ ଅପେକ୍ଷା ନକରି ଦୁଇ ହାତ ବଢ଼ାଇ ତାର ମୁଣ୍ଡ ଉପରୁ ମାଠିଆ ଓହ୍ଲାଇ ହାତରେ ଧରିଲା। ଉମା ସୁବିଧା ପାଇ ସଙ୍ଗେ ସଙ୍ଗେ ଆର ମାଠିଆଟି କାଖରୁ ଓହ୍ଲାଇ ତଳେ ରଖିଲା। ମୁଣ୍ଡ ଉପରୁ କାନି କାଢ଼ି ଲୁଗା ସଜାଡ଼ି ଦେବାକୁ ଚେଷ୍ଟା କଲା। ଆହା, କେଡ଼େ ଦୁରାଶା! ପୁରୁଣା ଚିରା ଲୁଗାଟିକୁ ଯେତେ ଟଣାଟଣି କଲେ ମଧ୍ୟ ତାର ଆଶା ମେଣ୍ଟିଲା ନାହିଁ। ମୁଣ୍ଡ ଉପରକୁ ଓଢ଼ଣା ଟାଣିଲେ ପିଠିରୁ ଖସିଲାଣି। ପିଠି ଘୋଡ଼ାଇବାକୁ ବସିଲେ ବାହୁ ଉପରେ ଚିରା ପଡ଼ିଲାଣି। ଶେଷକୁ ନିରସ୍ତ ହେଲା। ଜଗୁ ଉମାର ଦୁରବସ୍ଥା ବୁଝିପାରି ଅନ୍ୟ ଆଡ଼କୁ ଚାହିଁ ପଚାରିଲା, ତୋର ତ ଭାରି ସାହସ ଉମି, ଏକା ସଙ୍ଗେ ଦି ମାଠିଆ ପାଣି। ଉମା ବୋଉ ଜଗୁର କଣ୍ଠ ବାରି ଖୁସି ହୋଇ କହିଲେ, କିଏ ଜଗୁ କି ରେ, କ'ଣ କରିବ ସେ, ନହେଲେ ତ୍ରାହି ଅଛି। ଦ୍ୱିପହର ନିଆଁ ପରି ଖରା ତାଉରେ ପୁଣି ପାଣି ପାଇଁ ତା ଖୁଡ଼ି ତାକୁ ଏକୁଟିଆ ତଡ଼ିବ, ଟିକିଏ କ'ଣ ଦୟାମାୟା ତାର ଅଛି, ଏତେ କଲାଠେଇଁ ତ ତିନି ଓଳିରେ ମୁଠାଏ ମିଳୁନାହିଁ। ଉମା ମୁହଁକୁ ଚାହିଁ ଜଗୁ ପଚାରିଲା, ହଇଲୋ ସତ ତମକୁ ସେଇଆ, ସେଦିନ ପରା ମୋ ହାତରୁ କାଠ ପାଳିଆ ଛଡ଼େଇ ମୋତେ ଘରୁ ବାହାର କରିଦେଲୁ, ସେଇଦିନଠୁ ପରା ମୁଁ ତମର ଦୁଆର ମୁହଁ ମାଡ଼େ ନାହିଁ। ଉମା ବିକଳ ହୋଇ ପଚାରିଲା, ସତରେ ଜଗୁ ଭାଇ ତମେ ତେବେ ମୋ ଉପରେ ରାଗିଛ? ମୁଁ କହୁଛି ଜଗୁ ଭାଇର କାହିଁକି ଦେଖା ନାହିଁ। ଜଗୁ ହସି ହସି କହିଲା, ମୁଁ କ'ଣ ତୋ ଉପରେ କେବେ ରାଗିପାରେ ଉମି, ଗୋଟାଏ ଆନରେ ମୁଁ ରହିଛି ନା, ତୁ ବି ତ ଆମ ଘର ଆଡ଼େ ଯାଉନୁ, ଏବେ ମୋତେ ମରିବାକୁ ତର କାହିଁ। ଉମା ବୋହୁ କହିଲା, ନଈରୁ ପାଣି ବୋହୁ ବୋହୁ ତାର ବେଳ ଯାଉଛି, ଗୋଡ଼ ଫାଟି ଆଁ କଲାଣି, ନହେଲେ ସେଠିକି ଯାଆନ୍ତା, ଆଜିଠୁ ଆମ ସାହିର ସବୁ କୋରୁ ପାଣି ଶୁଖିଗଲାଣି, ଅସଲ ଖରାଦିନ ତ ରହିଛି ଆଗକୁ, ଏତେ ବାଟକୁ ନ ଆସି ଆମ କୂଅରୁ ଆଉ କେଉଁଠିକୁ ଯିବାକୁ ପରା ମନା। ଜଗୁ ଘଡ଼ିଏ ଭାବିଲା, କହିଲା, ମନା ଫନା ମୁଁ ଜାଣେ ନାହିଁ, କାଲିଠୁ ତୁ ଆମ ବଗିଚା କୂଅରୁ ପାଣି ଆଣିବୁ, ଦେଖିବି ମନା କରିବାକୁ କାହାର ସାହସ ଅଛି, ତାଙ୍କ ଦେହକୁ କ'ଣ ଲାଗୁଛି, ପର ହାଣିଲା କୋଡ଼ି ପାଣି ପରି ଯାଉଛି ପରା। ଟିକିଏ ରହି ଉମାର ହାତ ଧରି ହଲାଇ ଦେଇ କହିଲା, ଶୁଣିଲୁ ତ? ଉମା ଧୀରେ ଧୀରେ କହିଲା, ହଁ, ଯିବୁ ତ, ତୋ ମୁଣ୍ଡରେ ଏ କ'ଣ ଲାଗିଛି? ଜଗୁ ଉମା କପାଳରୁ ବାଲି ଝାଡ଼ିଦେଲା। ଉମା ଟିକିଏ ସଙ୍କୁଚିତ ହୋଇ ତଳକୁ ଚାହିଁ କହିଲା, ହଉ। ଜଗୁ ଉମା ବୋଉକୁ ପଚାରିଲା, ଉମିର କ'ଣ ଆଉ ଲୁଗା ନାହିଁ ବୋଉ? ସେ କହିଲେ, ନାଇଁ ରେ ପୁଅ, ସେଇ ଖଣ୍ଡିକ ସେ ନୀତି ପିନ୍ଧେ, ଦେହରେ ଓଦା ହୁଏ ପୁଣି ଦେହରେ ଶୁଖେ, କ'ଣ କରିବ, ଏତେ ବଡ଼ ଝିଅ ସେଇ ଛିଣ୍ଡା ପରୁଆ ଲୁଗା ପିନ୍ଧି ପଦାକୁ ଆସୁଛି। କପାଳ, ଯାହା କହ ପଛେ, ଉମି ବଡ଼ କପଟି, ତା ମନଟା ସଫା ନୁହେଁ, ମୁଁ ଯଦି ଏକଥା ଆଗରୁ ଜାଣିଥାନ୍ତି, ସେ କ'ଣ କହିବ କି, ଖାଲି ମୁହଁରେ ସିନା ଜଗୁ ଭାଇ ଜଗୁ ଭାଇ, ଦେଖିଲ କେମିତି ଅଭିକିଙ୍କ ପରି ପଦାକୁ ଆସିଛି। ଉମା ଆହୁରି ସଙ୍କୁଚିତ ହେଲା, କି ଦୁଃଖରେ କେଜାଣି ତାର ଆଖି ଲୁହରେ ଢଳ ଢଳ ହୋଇଆସିଲା, କ'ଣ କହିବାକୁ ବସିଥିଲା, ସତେ ଯେପରି କଥାକୁ ଢୋକି ନେଇ ତୁନି ରହିଲା। ଉମା ବୋଉ କହିଲେ, ତତେ କହିବାକୁ ଲାଜ ମାଡ଼େ ତାକୁ। ଜଗୁ ଥଟ୍ଟା କରି କହିଲା, ମୋତେ ପର ମନେ କରେ ବୋଲି ସିନା, ଯଦି ମୋତେ ଭାଇ ବୋଲି ସ୍ନେହ କରୁଥାନ୍ତା, କିଲୋ ଉମି ମୁଁ ମିଛ କହୁଛି? ଜଗୁ ତା ମୁହଁକୁ ଚାହିଁଲା, ଆଖିରୁ ଲୁହ ଝରାଇ ଉମା କହିଲା, ସେ କଥା ନୁହେଁ ଭାଇ, ଖୁଡ଼ି ପରା ମନା କରିଛି, ନା ଏଣୁତେଣୁ କହେ। ସେ ମୁହଁ ପ୍ରତି କାନ୍ଦିଲା, ଲୋକ ନିଜ ପରି ସମସ୍ତଙ୍କୁ ଭାବେ ସିନା, ଆଚ୍ଛା ତୁ କାନ୍ଦୁଛୁ କାହିଁକି? ନିଜ ହାତରେ ତା ଆଖିରୁ ଲୁହ ପୋଛି କହିଲା, ତୁ ନିହ ତୋ ଖୁଡ଼ିର ମଜାଟା ମୁଁ କାଲି ଦେଖୁଛି, ଆଚ୍ଛା ଲୋକ ତ ସେ, ନିଜେ ଯିବ ନାହିଁ କି ବାଟ ଛାଡ଼ିବ ନାହିଁ, ମୁଁ ଲୁଗା ଦେବି, ସେ କ'ଣ କହିବ ଦେଖିବି। ଉଛୁର ହେବ ବୋଲି ଉମା କଳସି କାଖକୁ ନେଲା। ଜଗୁ ଆରଟି ଧରି କହିଲା, ଚାଲ ଗାଁ ମୁଣ୍ଡରେ ନେବୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହା ଅନ୍ନର ପଞ୍ଚମ ଅଧ୍ୟାୟ। ରହିଲୁ, ନମସ୍କାର।